ओम शांति। प्रिय अध्यात्म प्रेमी भाइयों भोनी माने अमृत धारा आध्यात्मिक कार्यक्रम तरफ समस्तंकर स्वागत करुची। आज आम चर्चा करिवा भूत प्रेत संबंधे। आपण मैंने जानवाक चाहते मन भितर जिज्ञासा रही कि वास्तव में भूत प्रेत कौन अटंती चाहते डरीजे जेहेतु अनेक लोक भूत प्रेत कथा शुणिकी बहुत छानिया ही जाती डरी जाती किंतु मु कौन पे विषय चर्चा करने चाहती भूत प्रेत संबंध में आपण यदि सत्य ज्ञान आपण पाखे रही थो जाने ताहले ए भयरु आपण मुक्ति ही पारे। वास्तव में भूत प्रेतर अस्तित्व अच्छी ना कल्पना मात्र अनेक भूत प्रेत स्वीकार भी करती अस्तित्व विषय केत लोक मानती भी नहीं किंतु वास्तव में आपण चिंताधारा कौन आपण विचारधारा कौन आप मानुंट भूत प्रेत अच्छा ना ना देखु भूत प्रेत यदि न था जो गोटे ना अच्छी ये भूत प्रेत ना कौ आसला कि जिनसर अस्तित्व जदि न था तार ना भी न था तार रूपरेख भी न था कि आज भूत प्रेत विषय ना भी शुणुचे अनेक प्रकार कथा भी शुणुचे। हाँ जमी आम आखि द्वारा अनेक जिनस देखी पारुन सेमती भूत प्रेत को भी आखि द्वारा देखी पारुन तेणु यहां अस्तित्व विषय आज अनेक प्रकार द्वंद्व मनीष भितर अनेक प्रकार द्वंद चलती किंतु वास्तव में भूत प्रेत अच्छा ना ना कमी जाना आयुर्विज्ञान आयुर्वेद आम भारत वर्षर बहुत प्राचीन पद्धति जो द्वारा आम विभिन्न प्रकार रोग ठीक कर आयुर्वेद में भूत प्रेत विषय व्याख्या रही कि 14 प्रकार भूत प्रेत रही पिशाच डाणी ब्रह्मराक्षस बेताल विभिन्न प्रकार जिन आदि विभिन्न प्रकार 14 प्रकार एमती भूत प्रेत रही वर्तमान समय किसी आपण को उदाहरण देवी जो थ्रु आप निजे कल्पना करते कि भूत प्रेत अच्छा ना ना आपण मैंने ना शुणी डॉक्टर आनी वेसांत थियोसोफिकल सोसाइटी से होती फाउंडर बॉम्बे रे गोटे स्पेशल गली अच्छी डॉक्टर आनी वेसांत स्ट्रीट से जने विदेशी महिला भारत वर्ष को आसिकी बहुत वर्ष रहीकि भारत पुराण शास्त्र रामायण महाभारत आदि पढ़ी बहुत गवेषणा कर आध्यात्म विषय बहुत रुचि थिला एवं से थियोसोफिकल सोसाइटी बोली गोटे आध्यात्मिक संस्था खोली मतामत कौन बहुत रे बहुत वास्तव में शुणापाई जानापी विषय मोर बहुत छोट बलू ही बहुत जिज्ञासा थिला तेणु मुझे विषय पढ़ी लेखा जिनस शुणी पढ़ी भी तेणु मुझे अनुभव शुणी तो कौन अनुभव से भारत वर्ष बहुत विभिन्न जगह परिक्रमा कर देखी थरे राति रे डेड नाइट रे मध्यरात्रि रे इंदे गोटे लोनली जगह रे जाउथांदी एकुटे जाउथांदी तांगो जणा नै हठात देखिए राति रे अंधकार रात्रि कोनोसी चंद्रमा भी नै बिल्कुल अंधकार देखिले बहुत बड़ बड़ 20 फुट 25 फुट उच्चर एकदम सफेद पूरा लाइट आकार मनीष आकृति किसी लोक दूर रे बहुत दूर रु देखा पाँच एवं कार हाथ टी अच्छी अधा खंडिया मुहर कार गाल रु खंडिया कार आउ को गोड़ रु किसी खंडिया सब ढाई दूर रे प्रथम तो ये डरीगले एमती जिनस के देखी नापर जहां भी हो आत्मनियमंत्रण करके ସେ ଧୀରେ ଧୀରେ ସେ ରାସ୍ତା ଦେଇକି ଯୋଉଠିକି ଯିବା କଥା ପହଞ୍ଚିଗଲେ ଏବଂ ତା ପରଦିନ ବହୁତ ଲୋକଙ୍କୁ ନେଇକି ଆସିଲେ ଏବଂ ଦେଖିଲେ ଯେ ଯୋଉଠି ସେ ଦେଖିଥିଲେ ଯୋଉ ଜାଗାରେ ସେଠି ଆସିକି ଦେଖିଲେ ଯେ ସେଟା ଗୋଟେ ଶ୍ମଶାନ ଭୂମି ଥିଲା ଏବଂ ସେଠି ସେ ଇଣ୍ଟରେଷ୍ଟେଡ ହେଇକି ସେଠି ଖନନ କାର୍ଯ୍ୟ ଆରମ୍ଭ କଲେ ଖୋଳିବା ଆରମ୍ଭ କଲେ ଯୋଉ ଯୋଉ ଏରିଆରେ ଦେଖିଥିଲେ ଏବଂ ଆପଣ ବିଶ୍ୱାସ କରିବେନି ଯେମିତି ଆକୃତିର ସେ ସବୁ ଦେଖିଥିଲେ ଏକଦମ ଧଳା ଲାଇଟ୍ ଆକାରର ସେଇ ଆକାରର ହିଁ ଡେଡ୍ ବଡି ସବୁ ମାଟି ତଳେ ପୋତା ହେଇଥିବା ତାଙ୍କୁ ମିଳିଲା କାହାର ହାତ ଖଣ୍ଡେ ଛିଡ଼ି ଯାଇଛି ତା ଗୋଡ଼ ଖଣ୍ଡେ ଛିଡ଼ି ଯାଇଛି ତା ଗାଲରୁ ଅଧା ସଢ଼ି ଯାଇଛି ଏମିତି ଅବସ୍ଥାରେ ଏବଂ ସେ ତାଙ୍କର କଣ ମନ୍ତବ୍ୟ ଦେଇଛନ୍ତି ଜାଣିଛନ୍ତି ସେ ମନ୍ତବ୍ୟ ଦେଲେ ଯେ ବାସ୍ତବରେ ଆମେ ଯେତେବେଳେ ମରୁଛେ ଆମ ଶରୀର ଏବଂ ଆତ୍ମା ଉଭୟ ପରିପୂରକ ଶରୀର ବିନା ଆତ୍ମା କିଛି କରିପାରେନି ଏବଂ ଆତ୍ମା ବିନା ଶରୀର ବି କିଛି କାମକୁ ନୁହେଁ ଶରୀର ଭିତରେ ପ୍ରବେଶ କରିକି ଅଭିନୟ କରୁ 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 ଶରୀର ସହିତ ଏତେ ତାର ଆଟାଚମେଣ୍ଟ ହେଇଯାଏ କି ଶରୀରକୁ ଆତ୍ମା ଛାଡ଼ିବା ପାଇଁ ବହୁତ କଷ୍ଟ ଅନୁଭବ କରେ ଯେତେବେଳେ ପର୍ଯ୍ୟନ୍ତ ଶରୀର ଅଛି ଏ ଶରୀର ପ୍ରତି ଏତେ ମୋହ ଥାଏ ଆତ୍ମା ଛାଡ଼ିକି ଯାଏନି ଆପଣମାନେ ଦେଖିଥିବେ ମାଙ୍କଡ଼ଟିଏ ତା ପାଖରେ କାମ କ୍ରୋଧ ଲୋଭ ମୋହ ଅହଙ୍କାର ସବୁ ବିକାର ଅତି ମାତ୍ରାରେ ମାଙ୍କଡ଼ି ଯେତେବେଳେ ତା କୋଳରେ ଛୋଟ ପିଲାଟିଏ ଧରିକି ସବୁବେଳେ ବୁଲୁଥାଏ ଆପଣ ଦେଖିଥିବେ କେବେ ତା ଛୋଟ ପିଲାଟା ଯଦି କିଛି କାରଣରୁ ସେ ମରି ବି ଯାଏ ମାଙ୍କଡ଼ି ତାକୁ ବିଲକୁଲ ଜମା ମରିଗଲା ପରେ ବି ସେ ଡେଡ୍ ବଡିକୁ ଛାଡ଼େନି ଯେତେବେଳେ ପର୍ଯ୍ୟନ୍ତ ପୁରା ସବୁ ମାଂସ ସବୁ ଏକଦମ ସଢିକି ଯାଇକି ହାଡ଼ ରହିଯିବ ହାଡ଼ ହିଁ ଖଣ୍ଡ ଖଣ୍ଡ ଏକଦମ ଇଏ ହେଇଯିବ ତାପରେ ଯାଇକି ସେ ଛାଡ଼ିବ ତାପରେ ବି ଛାଡ଼ିବନି ଏତେ ମୋହ ତ ସେମିତି ଆମେ ସମସ୍ତେ ଶରୀର ସହିତ ଏତେ ସଂଶ୍ଲିଷ୍ଟ ଏତେ ସମ୍ପୃକ୍ତ ଆଉ ଏତେ ଶରୀର ପ୍ରତି ଆଟାଚମେଣ୍ଟ ସମସ୍ତଙ୍କ ଥାଏ କି ଶରୀରକୁ ବହୁତ ଶୀଘ୍ର ଆତ୍ମା ଛାଡ଼ିକି ଯାଇପାରେ ନାହିଁ ତେଣୁ ଜଣେ ମଲା ପରେ ଯେତେବେଳେ ଆମେ ପୋତି ଦେଉଛେ ଶରୀର ସହିତ ଆତ୍ମାର ଯୋଉ ଗଭୀର ସମ୍ପର୍କ ରହିଛି ଆତ୍ମା ଛାଡ଼ିକି ଯାଏନି ଏବଂ ସେ ଆଖପାଖେ ହିଁ ବୁଲି ଚାଲିଥାଏ ଏବଂ ସେ ଶରୀର ଆକୃତିର ଗୋଟେ ସୂକ୍ଷ୍ମ ଆକାର ନେଇକି ଆତ୍ମା ସେଠି ଘୁରି ବୁଲିଥାଏ ସେଇଟା ସମସ୍ତଙ୍କୁ ଦେଖାଯାଏ ନାହିଁ କେହି କେହି ତାକୁ ଭୂତ ପ୍ରେତ ରୂପରେ ଦେଖନ୍ତି ସେ ସୂକ୍ଷ୍ମ ରୂପକୁ ସୂକ୍ଷ୍ମ ଆକାରୀ ରୂପକୁ କିନ୍ତୁ ଯଦି ମରିଗଲା ପରେ କାହାର ଶରୀରକୁ ଜଳାଇ ଦିଆଯାଏ ପୋଡ଼ି ଦିଆଯାଏ ତାହେଲେ ଶରୀର ତ ସମାପ୍ତ ହେଇଯାଉଛି ତାପରେ ଆତ୍ମା ପୁଣି ଆଉ ଗୋଟେ ଶରୀର ଭିତରେ ପ୍ରବେଶ କରିକି ପୁନର୍ଜନ୍ମ ନେଇଥାଏ ତେଣୁ ଡକ୍ଟର ଆନିବେଶାନ୍ତ କହିଛନ୍ତି କି ଭାରତରେ ଯୋଉ ପ୍ରଥା ଅଛି କି କିଏ ମରିଗଲା ପରେ ତାକୁ ଜଳାଇଦେବା ପୋଡ଼ିଦେବା ବାସ୍ତବରେ ଏହା ଉଚିତ ଅଟେ ସମସ୍ତେ ମରିଗଲା ପରେ ପୋଡ଼ିଦେବା ଉଚିତ ଯାହାଫଳରେ ଆତ୍ମା ସେ ଶରୀରର ମୋହମମତା ସମାପ୍ତ ହେଇଯିବ ଏବଂ ସେ ଯାଇକି ପୁନର୍ଜନ୍ମ ନେବ ଯଦି ଶରୀରକୁ ଆମେ ପୋତି ଦେଉଛେ ସେ ଶରୀର ସଢି ନ ଯିବା ପର୍ଯ୍ୟନ୍ତ ଆତ୍ମା ସେଇଠି ହିଁ ଘୁରି ବୁଲିଥାଏ ଏବଂ ଭୂତ ପ୍ରେତ ରୂପରେ ସେମିତି ପ୍ରାଦୁର୍ଭାବ ହୋଇଥାଏ ଅନେକ ଲୋକ ସେଟା ଦେଖିଥାନ୍ତି ତ ମୁଁ ଆଉ ଗୋଟେ ଉଦାହରଣ ଦେଇକି ବି କହିବି ଯେମିତି ଜଣେ ଲୋକ ଭଡ଼ାଘରଟିଏ ରହୁଛି ଏବଂ ଭଡ଼ାଘରେ ଆରାମ ରହୁଛି ବହୁତ ବର୍ଷ ସେଠି ରହିସାରିଲାଣି ଅନେକ ଜିନିଷ ତାର ଅଛି ଏବଂ ସେ ଯଦି ଗୋଟେ ଆଉ ଗୋଟେ ଘର ଚେଞ୍ଜ କରିବା ପାଇଁ ଚାହୁଁଛି ତାହେଲେ ସେ ପ୍ଲାନ କରିବ, ଘରଟିଏ ଠିକ କରିବ ଏବଂ ଗୋଟେ ନିର୍ଦ୍ଧାରିତ ଦିନରେ ସେ ପୁଣି ସେ ଘର ଛାଡ଼ିକି ସେଠିକି ସିଫ୍ଟ କରିବ। ମନେ କରନ୍ତୁ ହଠାତ୍ କିଛି ବି କାରଣ ସେଥିରୁ ହଠାତ୍ ସେ ଘରଟା ଭାଙ୍ଗିଗଲା ବା ଘରବାଲା ତାକୁ ହଠାତ୍ ତାକୁ ଘର ଖାଲି କରିବା ପାଇଁ କହିଲା ଏବଂ ସେ ଘରଟିଏ ଠିକ କରିନି, ତାହେଲେ କଣ ହବ? ନେଚୁରାଲି ସେ ଫୁଟପାଥରେ ବୁଲିବ ଆଉ ଗୋଟେ ଘର ମିଳିବା ପର୍ଯ୍ୟନ୍ତ। ସେମିତି ଆମେ ଯେତେବେଳେ ଶରୀର ଭିତରେ ଆତ୍ମା ପ୍ରବେଶ କରେ, ଶରୀରରେ ରହିକି ଆମେ ଦୁନିଆର ସୁଖ ଶାନ୍ତି ଖୁସି ଏସବୁ ଆନନ୍ଦ ଅନୁଭବ କରୁଛେ, ହସୁଛେ ଖେଳୁଛେ ବୁଲୁଛେ କାମ କରୁଛେ, କିନ୍ତୁ ଆମେ ମରିବା ପୂର୍ବରୁ ଆମର କର୍ମ ଫଳ ଅନୁସାରେ ଆମର ଆଉ ଗୋଟିଏ ମା ପେଟରେ ଗର୍ଭରେ ଆଉ ଗୋଟିଏ ଶରୀର ନିର୍ମାଣ ହୁଏ ଏବଂ ଏହି ଶରୀର ଛାଡ଼ିକି ଆମେ ପୁଣି ଯାଇକି ଆଉ ଗୋଟେ ଶରୀରରେ ପ୍ରବେଶ କରୁ। କିନ୍ତୁ କାହାର ଯଦି ଅକାଳ ମୃତ୍ୟୁ ହୁଏ, ମନେ କରନ୍ତୁ ହଠାତ୍ ଏକ୍ସିଡେଣ୍ଟ ହେଇଗଲା, ଯେମିତି କାହା ଘର ଛାତ ହିଁ ଭୁଷୁଡ଼ି ଗଲା, କଣ କରିବ? ହଠାତ୍ ବାହାରକୁ ପଳେଇ ଆସିବ, ଆଉ ଗୋଟେ ଘର ପାଇବା ପର୍ଯ୍ୟନ୍ତ ଫୁଟପାଥରେ ରହିବ। ସେମିତି ଯାହାର ଅକାଳ ମୃତ୍ୟୁ ହୁଏ ସେ ଆତ୍ମା ଗୁଡ଼ା ଶରୀରରୁ ହଠାତ୍ ବାହାରକୁ ଆସନ୍ତି ଏବଂ ତାଙ୍କର ଆଉ କୌଣସି ଶରୀର ତିଆରି ହୁଏନି, ତେଣୁ ସେତେବେଳେ ପର୍ଯ୍ୟନ୍ତ ତାଙ୍କୁ ଘୁରି ବୁଲିବାକୁ ପଡ଼େ ଏବଂ ଶରୀର ଆକାରର ଗୋଟେ ସୂକ୍ଷ୍ମ ଶରୀର ନେଇକି ସେମାନେ ଘୁରି ବୁଲିଥାନ୍ତି। ଯିଏ ଦୁର୍ବଳ ମନା, ଯାହାର ଆତ୍ମା ବହୁତ କମଜୋର, ଯିଏ ଅପବିତ୍ର, ସେହି ଶରୀର ଭିତରେ ପୁଣି ଆତ୍ମାମାନେ ପ୍ରବେଶ କରିଯାଆନ୍ତି, ଏମିତି ଭୂତ ପ୍ରେତ ସବୁ ପ୍ରବେଶ କରିଯାଆନ୍ତି। କିନ୍ତୁ ଯିଏ ଯାହା ଭିତରେ ପବିତ୍ରତାର ଶକ୍ତି ଅଛି, ଆଧ୍ୟାତ୍ମ ବଳ ଅଛି, ଯିଏ ଦୃଢ଼ ମନା, ତା ଭିତରେ ଏମିତି ଆତ୍ମା ପ୍ରବେଶ କରିପାରନ୍ତି ନାହିଁ। ଆପଣମାନେ ଦେଖିଥିବେ ଗାଁ ଗଣ୍ଡାରେ ଯୋଉ ମଙ୍ଗଳା ବିମଳା ଆସିଛି ବୋଲିକି ସବୁ ଚର୍ଚ୍ଚା କରାଯାଏ, ବାସ୍ତବରେ ସେମାନେ ସତରେ କଣ ଦେବୀ ଦେବତା? ଲୋକ ବହୁତ ଶ୍ରଦ୍ଧାଳୁ ଅନ୍ଧଶ୍ରଦ୍ଧାଳୁ ଲୋକ ଆସିକି ତାଙ୍କୁ ଦେବତା ଆସିଛନ୍ତି ବୋଲିକି, ମଙ୍ଗଳା ଆସିଛନ୍ତି ବୋଲିକି ତାଙ୍କୁ ପୂଜା କରିବେ, ବିଭିନ୍ନ ପ୍ରକାର ମୁଆଁ ଆଉ ଏସବୁ ଆଣିକି ମନ୍ଦାର ଫୁଲ ଆଣିକି ତାଙ୍କୁ ପୂଜା କରନ୍ତି, ବଳି ବି ଚଢ଼ାନ୍ତି। କଣ ବାସ୍ତବରେ ଏସବୁ ଗୁଡା ଦେବୀ ଦେବତା? ଯୋଉଠି ବିଲକୁଲ ଅପରିଷ୍କାର ଅପରିଚ୍ଛନ୍ନ, ଯୋଉଠି ବିଲକୁଲ ସଫାସୁତୁରା ନାହିଁ, ଅପବିତ୍ର ଜାଗା, ସେମିତି ଜାଗାରେ ଏମିତି ବିଲକୁଲ ଅସ୍ୱଚ୍ଛ ମହିଳାମାନଙ୍କ ଭିତରେ ଏମିତି ଦେବୀ ଦେବତାମାନେ ପ୍ରବେଶ କରିବେ? ଆପଣମାନେ ସବୁ ଗାଁ ଗଣ୍ଡାରେ ଶୁଣିଥିବେ ଆମେ ସବୁ ଲକ୍ଷ୍ମୀ ପୂଜା କରୁ, ମାର୍ଗଶୀର ମାସ ଗୁରୁବାର ଦିନରେ ଲକ୍ଷ୍ମୀ ପୂଜା କରନ୍ତି ନା ଆପଣମାନେ ସମସ୍ତେ? ଆମେ ଲକ୍ଷ୍ମୀ ପୁରାଣ କଥା ବି ଓଡ଼ିଶାରେ ଶୁଣିଥିବେ କି ଶ୍ରିୟା ଚାଣ୍ଡାଳୁଣୀ ତା ଘର ଦ୍ୱାର ସଫା କରିକି ରଖିଥିଲା, ତେଣୁ ଲକ୍ଷ୍ମୀ ତା ଘରକୁ ପ୍ରବେଶ କଲେ। କିନ୍ତୁ ଯେଉଁମାନେ ବଡ଼ ଘରର ବଡ଼ ପରିବାରର ସେମାନେ ଶୋଇ ରହିଥିଲେ, ସଫା ସୁତୁରା ନାହିଁ, ତା ଘରକୁ ଲକ୍ଷ୍ମୀ ଗଲେନି। ଶୁଣୁଛନ୍ତି ନା ଏମିତି କଥା? ତାହେଲେ ଦେବୀ ଦେବତା ଯେଉଁମାନେ ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ସେମିତି ଅସ୍ୱଚ୍ଛ ବାତାବରଣ ଭିତରେ, ଅସ୍ୱଚ୍ଛ ପରିବେଶ ଭିତରେ କେମିତି ଆସିବେ? ଏବଂ ସେମାନେ ତ ସମ୍ପୂର୍ଣ୍ଣ ଅହିଂସକ ଅଟନ୍ତି, ତେଣୁ ତାଙ୍କ ସାମ୍ନାରେ ଯୋଉ ବଳି ଚଢ଼ା ହେଉଛି କୁକୁଡ଼ା ଇଏ ସିଏ, ସେମାନେ ରକ୍ତ ପିଇବେ? ଆଜି ବି ଦେଖନ୍ତୁ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ସାମ୍ନାରେ କି ରାମକୃଷ୍ଣଙ୍କର ମନ୍ଦିରକୁ କେହି ଏମିତି ଅଶୁଦ୍ଧ ଜିନିଷ ନେଇକି ଯାଉଛି? ଆମେ ଦେବୀ ଦେବତାମାନେ ତ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି, ଅହିଂସକ ଅଟନ୍ତି, ତେବେ କଣ ସେମାନେ ଏମିତି ଅଶୁଦ୍ଧ ଜିନିଷର ସ୍ୱୀକାର କରିବେ, ବଳି ସ୍ୱୀକାର କରିବେ, ରକ୍ତ ପିଇବେ? ନା ନା, ଏମିତି ଅସ୍ୱଚ୍ଛ ପରିବେଶ ଭିତରେ ଆସିବେ? ନା ନା, ବାସ୍ତବରେ ବିଭିନ୍ନ ଅତୃପ୍ତ ଆତ୍ମା ଯେଉଁମାନେ ଏମିତି ଘୁରି ବୁଲୁଥାନ୍ତି ଭୂତ ପ୍ରେତ, ସେମାନେ ଅବସର ଦେଖନ୍ତି ଆଉ ଏମିତି ସମୟରେ ସେମାନେ ଏମିତି ଦୁର୍ବଳ ମନା ଶରୀର ଭିତରେ ପ୍ରବେଶ କରିକି ଏସବୁ ଜିନିଷ କରନ୍ତି ଏବଂ ଅନ୍ଧଶ୍ରଦ୍ଧାଳୁମାନେ ତାକୁ ବିଭିନ୍ନ ପ୍ରକାର ଜିନିଷ ନେଇକି ଅର୍ପଣ କରନ୍ତି, ସେମାନେ ସବୁ ସ୍ୱୀକାର କରନ୍ତି। ସେ ଭିତରେ ଏମିତି ଅଶୁଦ୍ଧ ଆତ୍ମା, ପ୍ରେତ ଆତ୍ମା, ଭୂତ ଆତ୍ମା ସବୁ ସେମାନେ ବାସ୍ତବରେ ଦେବୀ ଦେବତା ଆତ୍ମା ନୁହନ୍ତି। ଦେବୀ ଦେବତା ଆତ୍ମା ତ ପୂଜ୍ୟ ଆତ୍ମା ଅଟନ୍ତି, ଯାହାକୁ ଦେଖିଲେ ଆପଣ ଦର୍ଶନ କଲେ ଆପଣ ମନ ଗଦଗଦ ହୋଇ ଉଠିବ। Thank you. ବା ମଙ୍ଗଳା ଯାହାକୁ ଆମେ କହୁଛେ ତାଙ୍କୁ ଦେଖିବା ପାଇଁ ଦେଖିବେ ଡର ଲାଗେ, ଏମିତି ବିକ୍ରାଳ ରୂପ ନେଇକି ଦେବୀ ଦେବତାମାନେ ଆସିବେ? ନା ନା, ବାସ୍ତବରେ ଏଗୁଡ଼ା ସବୁ ଅଶୁଦ୍ଧ ଅତୃପ୍ତ ଆତ୍ମା। ଗ୍ଲୋବାଲ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଯେଉଁଠି ମୁଁ ବର୍ତ୍ତମାନ ସେବାରତ ଅଟେ, ସେଠି ଜଣେ ଭାଇ ଆଡମିଟ୍ ହେଲେ, ସାଉଥ ଇଣ୍ଡିଆନ ଭାଇ ଜଣେ। ଜଣେ ନର୍ମାଲ ମଣିଷ ଯେତିକି ଖାଇବା କଥା ଦୁଇ ଗୁଣା ତିନି ଗୁଣା ଖାଇ ପକାଉଛନ୍ତି, କଣ କହୁଛନ୍ତି ତାର କିଛି କଥାର ସାମଞ୍ଜସ୍ୟ ନାହିଁ, ତାଳମେଳ ନାହିଁ। ତେଣୁ ତାଙ୍କୁ ସାଇକେଟ୍ରିକ ଇଲନେସ୍ ଭାବିକି ଆମ ସାଇକେଟ୍ରିଷ୍ଟ ଡକ୍ଟରଙ୍କୁ ଦେଖା ହେଲା ଏବଂ ସେ ଆଡମିଟ୍ ହେଲେ। ନିଜ ଷ୍ଟେଟ୍ର କିଏ ଜଣେ ଯଦି ଏମିତି ସୁଖ ଦୁଃଖ ସମୟରେ ହସ୍ପିଟାଲରେ ଆଡମିଟ୍ ହେଉଛି, ନେଚୁରାଲି ସେହି ଷ୍ଟେଟ୍ର ଭାଇ ଭଉଣୀମାନେ ଆସିକି ଦେଖିବା ପାଇଁ ଆସନ୍ତି। ତେଣୁ ସାଉଥ୍ ଇଣ୍ଡିଆର ବହୁତ ଭାଇ ଭଉଣୀ ଆସିକି ତାକୁ ଦେଖିବା ପାଇଁ ଆସିଲେ। ଦେଖିଲେ ତ ହଠାତ୍ ଗୋଟେ ଭାଇକୁ ଦେଖିକି, ସେ ଜଣେ ଭାଇ କିନ୍ତୁ ଗୋଟେ ଭଉଣୀ ଭଳିଆ କହୁଛି କି ମୁଁ ଆପକୋ ଜାଣତି ହୁଁ, ଆପ ଫଲାନା ହୋ ନା, ଆପ ଫଲାନେ କି ବେଟେ ହୋ ନା। ତ ଗୋଟେ ଭଉଣୀ ଯେମିତି କହେ ସେମିତି ଉପରେ ଯେ କହୁଛି, ସେ ଆଶ୍ଚର୍ଯ୍ୟଚକିତ ହେଲା, ଏଇ ଭାଇକୁ ତ ମୁଁ ଜାଣିନାହିଁ ଆଉ ଇଏ କେମିତି ମୋତେ କହୁଛି ଜାଣିଛି। ତାପରେ ଯେତେବେଳେ ପଚାରିଲେ, ଆଚ୍ଛା ଆପଣ କିଏ, ସେ ତା ନିଜ ପୂର୍ବ ଜନ୍ମର କଥା ଗୁଡା ସବୁ କହୁଛି, ମୁଁ ଅମୁକ ଭଉଣୀ ଥିଲି ଆଉ ମୋତେ ଏମିତି ହେଲା, ମୁଁ ଆତ୍ମହତ୍ୟା କରିଦେଇଥିଲି, ମୁଁ ଅନେକ ସମୟ ଏମିତି ବିଭିନ୍ନ ପ୍ରକାର ପରିସ୍ଥିତିରେ ନିଜକୁ ସମ୍ଭାଳି ପାରିଲିନି, ଆତ୍ମହତ୍ୟା କରିଦେଲି, ଯାହାଫଳରେ ମୁଁ ଘୁରି ବୁଲୁଛି ପେଟର ଉପରେ। କିନ୍ତୁ ଏଇ ଯୋଉ ଭାଇ ଯାହା ଶରୀର ଭିତରେ ମୁଁ ଏବେ ବସିଛି, ଏ ଭାଇର ସଂସ୍କାର ମୋତେ ବହୁତ ଭଲ ଲାଗେ ଆଉ ଏଠି ଆପଣମାନଙ୍କର ଡାଲି ବହୁତ ବଢିଆ ଲାଗେ, ମୋତେ ପ୍ରିୟ ଲାଗେ, ଏଠି ଖାଇବା ପାଇଁ ବହୁତ ବଢିଆ ଜିନିଷ ମିଳୁଛି, ତେଣୁ ମୁଁ ଏହା ଭିତରେ ପ୍ରବେଶ କରି ଆସେ ଆଉ ମୁଁ ଏହା ଭିତରେ ରହିଲେ ବହୁତ ମୋତେ ଭଲ ଲାଗେ, ତେଣୁ ମୁଁ ଏଠି ଏହା ଭିତରେ ପଶି ଆସିଛି। ନେଚୁରାଲି ଏ ଭାଇ ଭିତରେ ଉତ୍ସୁକତା ଜାଗ୍ରତ ହେଲା। ଇଏ କହିଲେ, ଦେଖ ତୁ ଏଠିକି ଯୋଉ ଆସିଛୁ କଣ ପାଇଁ ଆସିଛୁ, ତତେ ଏଠି ସୁଖ ଖୁସି ମିଳୁଛି ତେଣୁ ଆସିଛୁ, ଠିକ ଅଛି, କିନ୍ତୁ ତୁ ଯୋଉ ଆସୁଛୁ ଏଠି କେତେ ଲୋକ ତୋ ପାଇଁ ହଇରାଣ ହଉଛନ୍ତି, ଆଚ୍ଛା ଆଜି ପର୍ଯ୍ୟନ୍ତ ତୋତେ ପୁନର୍ଜନ୍ମ କାହିଁକି ମିଳିନି? ତ ସେ କହୁଛି ଯେ ମୁଁ ଆତ୍ମହତ୍ୟା କରିଦେଇଥିଲି ନା, ତେଣୁ ମୋତେ ପନିସମେଣ୍ଟ ରୂପରେ କୌଣସି ଜନ୍ମ ମିଳୁନି, ମୁଁ ଅନେକ ସମୟ ଆହୁରି ଘୁରିବାକୁ ବୁଲିବାକୁ ପଡିବ, ବିନା ଶରୀର ମୋତେ ବହୁତ ଦୁଃଖ ଅଶାନ୍ତି ଅନୁଭବ ହେଉଛି, ମୁଁ ବାହାରେ ରହିପାରୁନି, ତେଣୁ ଏହା ଶରୀର ଭିତରକୁ ପ୍ରବେଶ କରି ଆସୁଛି। ତ ଏ ଭାଇ ଜଣକ କହିଲେ, ଦେଖ ତୁ ପାପ କର୍ମ କରିଥିଲୁ ବୋଲିକି ଆଜି ପର୍ଯ୍ୟନ୍ତ ତୋତେ ଶରୀର ମିଳୁନି, ତୁ ଯଦି ପୁଣି ଏମିତି ଆସିକି ଏତେ ଲୋକଙ୍କୁ ହଇରାଣ ହରକତ ଯୋଉ କରୁଛୁ, ପୁଣି ପାପ ବଢି ଚାଲିଛି, ତୋତେ ତ କେବେ ଶରୀର ମିଳିବନି। ତ ସେ କହିଲା କି କଣ କରିବି, ମୋତେ ଆଉ କିଛି ଉପାୟ ବତାନ୍ତୁ, ମୋତେ ସହଯୋଗ କରନ୍ତୁ, ମୁଁ କଣ କରିବି। ତ ଏ ଭାଇ କହିଲେ, ଦେଖ ଆମେ ତମ ପାଇଁ ବିଶେଷ ଯୋଗ ସାଧନା କରିବୁ, ଭଗବାନଙ୍କ ଠିକ ପ୍ରାର୍ଥନା କରିବୁ, ତମେ ଯଦି ନ ଆସିବ କୁହ, ଯଦି ନ ଆସିବ ତାହେଲେ ମୁଁ ପ୍ରତିଜ୍ଞା କରୁଛି ତମ ପାଇଁ ବିଶେଷ ସାଧନା କରିବୁ, ତମର କେମିତି ମୁକ୍ତି ହେବ ଆମେ ତମ ରାସ୍ତା କଟିଦେବୁ। ସେ କହୁଛି ଠିକ ଅଛି, ତାହେଲେ ମୁଁ ଆସିବିନି, କିନ୍ତୁ ମୋତେ ଟମାଟର ରାଇସ୍ ଖାଇବାକୁ ବହୁତ ଭଲ ଲାଗୁଛି, ମୋ ପାଇଁ ବନେଇକି ଆଣିଦେବ? ତ ଏଇ ଭାଇ କହୁଛି, ମୁଁ ତ ଟମାଟର ରାଇସ୍ ତ ବନେଇ ଆସିନି। ସେ କହୁଛି, ମୁଁ ତମକୁ ବତେଇ ଦେଉଛି ନା, ମୁଁ ବତେଇ ଦେଉଛି କେମିତି କରିବ, ପ୍ରେସର କୁକର ନବ, ଏମିତି ଚାଉଳ ନବ, ସେମିତି ନବ, ସେମିତି ନବ, ଡିଟେଲ ଏକଦମ ବତେଇ ଦେଉଛି। ତାପରେ ଏଇ ଭାଇ ଜଣକ ଯାଇକି ସତରେ ପୁରା ଆମର ପାଣ୍ଡା ଭବନରେ ଏଠି ଯୋଉ ଅଛି ଆମ ମୁଖ୍ୟାଳୟ, ସେଠି ଯାଇକି ବନେଇକି ଆଣିକି ତାକୁ ସନ୍ଧ୍ୟା ସମୟରେ ଯେତେବେଳେ ତାକୁ ଦେଇଛନ୍ତି, ଏତେ ପରିତୃପ୍ତ ରୂପରେ ଏମିତି ହିସାବରେ ସେ ଖାଇଚାଲିଛି, ଆପଣ ଦେଖିଲେ କଳ୍ପନା କରିପାରିବେନି। ତାପରେ ଖାଇସାରିଲା ପରେ, ଆଚ୍ଛା ହଉ ମୁଁ ଯାଉଛି ଆଉ ଆସିବିନି କହିକି ଏମିତି ନିଘଟ ନିଦ୍ରାରେ ସେ ଭାଇ ଶୋଇଗଲା, ଯାହା ପରଦିନଠୁ ବିଲକୁଲ ନର୍ମାଲ, ଏକଦମ ନର୍ମାଲ, କୌଣସି ଔଷଧ ନେବା ଦରକାର ନାହିଁ, ସମ୍ପୂର୍ଣ୍ଣ ନର୍ମାଲ। ତାହେଲେ ଆପଣ କଣ କହିବେ କୁହନ୍ତୁ। ମୁଁ ଜଣେ ଡାକ୍ତର ହେଇଥିବାରୁ ଅନେକ ସାଇକିଆଟ୍ରିଷ୍ଟ ମାନଙ୍କୁ ବି ପଚାରିଛି କି ବାସ୍ତବରେ ଜଣେ ଭୂତପ୍ରେତ ବା ସାଇକିଆଟ୍ରିକ ଇଲନେସ୍ କେମିତି ଜାଣିବେ। ଜଣେ ପ୍ରଖ୍ୟାତ ସାଇକିଆଟ୍ରିଷ୍ଟ କହିଲେ, ଦେଖନ୍ତୁ ଯଦି ଭୂତପ୍ରେତ ବା ସାଇକିଆଟ୍ରିକ ଇଲନେସ୍ ବହୁତ ସିମିଲାରିଟିଜ୍ ଅଛି, ଆପଣ ଜାଣିପାରିବେନି ଅନେକ ସମୟରେ କି ସାଇକିଆଟ୍ରିକ ଇଲନେସ୍ ବା ଭୂତପ୍ରେତ, ତ ପ୍ରଥମରେ ଆପଣ ସାଇକିଆଟ୍ରିକ ଟ୍ରିଟମେଣ୍ଟ କରାନ୍ତୁ, ଯଦି ସେଥିରେ ରେସ୍ପଣ୍ଡ କରୁନାହିଁ ତାହେଲେ ଭୂତପ୍ରେତ ନିଶ୍ଚିତ ହେଇଥିବ, ପ୍ରଥମରେ ହିଁ ଭୂତପ୍ରେତ ବୋଲି ଭାବନ୍ତୁନି, ଆଗ ଟ୍ରିଟମେଣ୍ଟ କରାନ୍ତୁ। ମୁଁ ଆହୁରି ଅନେକ ଜୀବନର ଅନୁଭବ ଅଛି, ସମୟ ଅଭାବରୁ ମୁଁ କହିପାରୁନି, କିନ୍ତୁ ଆମେ ଏମିତି ଅନେକ ଟ୍ରିଟମେଣ୍ଟ କରିକି ବି ଦେଖିଛୁ ବିଲକୁଲ ଜମା ଠିକ ହଉନି, କିନ୍ତୁ ତାପରେ ଯେତେବେଳେ ଆମେ ତାକୁ ସ୍ପିରିଚୁଆଲ ଡିସ୍କୋର୍ସ ଦେଇକି ତାକୁ ଆତ୍ମାନୁଭୂତି କରିକି ପରମାତ୍ମା କେମିତି ଯୋଗ ସାଧନା କରିବେ ଯାହାଫଳରେ ସେ ଏ ପୁନର୍ଜନ୍ମ ମିଳିବ, ସେ କଥା ଯେତେବେଳେ ଆମେ ତାକୁ ବତେଇ ଦେଉଛୁ, ଅନେକ ଆତ୍ମା ଯେଉଁମାନେ ଏମିତି ଭୂତ ପ୍ରେତ ରୂପରେ ଆସିକି ଶରୀର ଭିତରେ ପ୍ରବେଶ କରିକି ଉପଦ୍ରବ କରୁଛନ୍ତି ସେମାନେ ସଦାକାଳ ପାଇଁ ମୁକ୍ତି ପାଇଯାଉଛନ୍ତି। ତେଣୁ ଭୂତପ୍ରେତ ତ ଅଛନ୍ତି, ସମସ୍ତଙ୍କୁ ଦେଖାଯାଆନ୍ତିନି, କିନ୍ତୁ ଏ ଭୂତପ୍ରେତର କାରଣ କ'ଣ? ଅକାଳ ମୃତ୍ୟୁ। ଶରୀର ଯେତେବେଳେ ଅଚାନକ କିଏ ଛାଡ଼ି ଯାଉଛି, ସେମାନେ ସବୁ ଭୂତପ୍ରେତରେ ରୂପରେ ଘୁରି ବୁଲିଥାନ୍ତି। ଏମିତି ସମୟ ଆସିବ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେବ, ଯେତେବେଳେ ଗୃହଯୁଦ୍ଧ ହେବ, ଅନେକ ପ୍ରକାର ଆଣବିକ ଯୁଦ୍ଧ ହେବ, ସେତେବେଳେ କୋଟି କୋଟି ଆତ୍ମା ସବୁ ଶରୀର ଅକାଳ ମୃତ୍ୟୁ ଶରୀର ଛାଡ଼ିବେ। ପରମାତ୍ମା ଶିବଙ୍କୁ ବାବା ଭୂତନାଥ କୁହାଯାଏ, ଏବଂ ସେ କହିଛନ୍ତି କି ଯେତେବେଳେ ଏମିତି ଚାରିଆଡ଼େ ବିପର୍ଯ୍ୟୟ ହେବ, ଅନେକ ଅତୃପ୍ତ ଆତ୍ମା ଘୁରି ବୁଲିବେ, ଏବଂ ଯିଏ ଅପବିତ୍ର ହୋଇଥିବ, ଯାହାର କମଜୋର ମନୋଭାବ ଥିବ, ତା ଭିତରେ ଜଣେ ନୁହେଁ ଆଠ ଜଣ ଦଶ ଜଣ ଭୂତ ବି ଘୁସିଯିବାର ଚାନ୍ସ ଅଛି। ତେଣୁ ଯୋଗୀ ହୁଅ ପବିତ୍ର ହୁଅ, ତ ସଦାକାଳ ପାଇଁ ଏମିତି ପ୍ରକାର ଉପଦ୍ରବରୁ ତମେ ମୁକ୍ତି ହୋଇପାରିବ। ତେଣୁ ହେ ପ୍ରିୟ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀମାନେ, ମୁଁ କହିବି ଯେ ଯେମିତି ବର୍ଷା ଋତୁ ପୂର୍ବରୁ ଆମେ ନିଜକୁ ରେନକୋଟ ବା ଛତା ଆଦି ସଂଗ୍ରହ କରିକି ନିଜକୁ ସୁରକ୍ଷା କରିଥାଉ, ସେମିତି ବହୁତ କମ୍ ସମୟ ଭିତରେ ଦୁନିଆର ଗୋଟେ ବହୁତ ବିପର୍ଯ୍ୟୟ ହେବାର ସମୟ ଆସିଛି, ଏବଂ ଅନେକ ପ୍ରକାର ଭୂତପ୍ରେତର ଉପଦ୍ରବରୁ ନିଜକୁ ମୁକ୍ତି ହେବା ପାଇଁ ମୁକ୍ତି ପାଇବା ପାଇଁ ଆସନ୍ତୁ, ମୁଁ ସ୍ୱାଗତ କରିବି। ଆପଣ ରାଜଯୋଗ ଶିଖନ୍ତୁ ଏବଂ ନିଜର ଆତ୍ମାକୁ ପବିତ୍ର ବନାନ୍ତୁ, ଶକ୍ତିଶାଳୀ ବନାନ୍ତୁ। ତେଣୁ ଏମିତି ଭୂତପ୍ରେତର ଉପଦ୍ରବରୁ ଆପଣମାନେ ସଦାକାଳ ପାଇଁ ମୁକ୍ତି ହୋଇପାରିବେ, ଏବଂ ସେହି ଭୂତପ୍ରେତମାନଙ୍କୁ ବି ମାଷ୍ଟର ମୁକ୍ତିଦାତା ହୋଇକି ମୁକ୍ତି ପ୍ରଦାନ କରିପାରିବେ। ବୁଝିଲେ? ଆଚ୍ଛା।